ମହାପାତକ କରି ପକେଇ କହିଛି ଆମରି ଗାଁ ନାହାକ କରି ପକେଇ କହିଛି ଆମରି ଗାଁ ନାହାକ ଷୋଳ ସମବାର ପୂଜିଥିଲେ ହର ଷୋଳ ସମବାର ପୂଜିଥିଲେ ହର କଟିଯିବ ମହାପାତକ କରି ପକେଇ କହିଛି ଆମରି ଗାଁ ନାହାକ କରି ପକେଇ କହିଛି ଆମରି ଗାଁ ନାହାକ ନାଗ ଗଢି ଏକ ଦବା ପାଇଁ କହିଛି ରୁଦ୍ରାଭିଷେକ ପାଇଁ କାଗଜରେ ଲେଖିଛି ତମ୍ବା ନାଗ ଗଢି ଏକ ଦବା ପାଇଁ କହିଛି ରୁଦ୍ରାଭିଷେକ ପାଇଁ କାଗଜରେ ଲେଖିଛି ରୁଦ୍ରାଭିଷେକ ପାଇଁ କାଗଜରେ ଲେଖିଛି ଭୋଲା ବାବା ଦୟା କଲେ କଟିଯିବ ସବୁ ଦୁଃଖ ଖଡ଼ି ପକେଇ କହିଛି ଆମରି ଗାଁ ନାହାକ ଷୋଳ ସମବାର ପୂଜିଥିଲେ ହର ଷୋଳ ସମବାର ପୂଜିଥିଲେ ହର କଟିଯିବ ମହାପାତକ ଖଡ଼ି ପକେଇ କହିଛି ଆମରି ଗାଁ ନାହାକ ଖଡ଼ି ପକେଇ କହିଛି ଆମରି ଗାଁ ନାହାକ ପତ୍ର ତୋଳିଛି ମୁଁ ଗଛରୁ ଗଙ୍ଗା ଜଳ ଆଣିଛି ମୁଁ ଯାଇ କଲିକତାରୁ ଶହେ ଆଠ ବେଲ ପତ୍ର ତୋଳିଛି ମୁଁ ଗଛରୁ ଗଙ୍ଗା ଜଳ ଆଣିଛି ମୁଁ ଯାଇ କଲିକତାରୁ ଗଙ୍ଗା ଜଳ ଆଣିଛି ମୁଁ ଯାଇ କଲିକତାରୁ ଅନ୍ନପ୍ରସାଦ ଖୋଇବି ଡାକି ମୁଁ ହିଁ ସବୁ ଲୋକ ଖଡ଼ି ପକେଇ କହିଛି ଆମରି ଗାଁ ନାହାକ ଷୋଳ ସମବାର ପୂଜିଥିଲେ ହର ଷୋଳ ସମବାର ପୂଜିଥିଲେ ହର କଟିଯିବ ମହାପାତକ ଖଡ଼ି ପକେଇ କହିଛି ଆମରି ଗାଁ ନାହାକ ଖଡ଼ି ପକେଇ କହିଛି ଆମରି ଗାଁ ନାହାକ